ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 8 January 2025। ମଧୁର ସନ୍ତାନମାନେ, ବାବାଙ୍କର ଶ୍ରୀମତ ତୁମକୁ 21 ପିଢ଼ି ପର୍ଯ୍ୟନ୍ତ ସୁଖ ଦେଇଥାଏ। ଏଭଳି ଅଦ୍ୱିତୀୟ ମତ ବାବାଙ୍କ ବ୍ୟତୀତ କେହି ବି ଦେଇପାରିବେ ନାହିଁ। ତେଣୁ ତୁମେ ଶ୍ରୀମତ ଅନୁସାରେ ଆଗେ ଚାଲ। ପ୍ରଶ୍ନ, ନିଜକୁ ନିଜେ ରାଜତିଳକ ଦେବାର ସହଜ ପୁରୁଷାର୍ଥ କ'ଣ? ଉତ୍ତର, ନିଜକୁ ନିଜେ ରାଜତିଳକ ଦେବାକୁ ହେଲେ ବାବାଙ୍କ ଦ୍ୱାରା ଯେଉଁ ସବୁ ଶିକ୍ଷା ମିଳୁଛି ତାହାକୁ ଭଲ ଭାବେ ଧାରଣ କର। ଏଥିରେ ଆଶୀର୍ବାଦ କିମ୍ବା କୃପା ଆଦିର କଥା ନାହିଁ। ଏକମାତ୍ର ପିତାଙ୍କୁ ହିଁ ଅନୁକରଣ କର, ଅନ୍ୟ କାହାକୁ ଦେଖ ନାହିଁ। ମନ୍ମନା ଭବ ସ୍ୱରୂପରେ ସ୍ଥିତ ହୁଅ, ଏହାଦ୍ୱାରା ଆପେ ଆପେ ତୁମକୁ ରାଜତିଳକ ମିଳିଯିବ। ପାଠପଢ଼ା ଏବଂ ଯୋଗର ଯାତ୍ରା ଦ୍ୱାରା ହିଁ ତୁମେ ବେଗରରୁ ଫ୍ରେଞ୍ଚ ଅର୍ଥାତ୍ ଭିକାରୀରୁ ରାଜକୁମାର ହେଉଛ। ଗୀତ, ଓମ୍ ନମ ଶିବାୟ, ଓମ୍ ଶାନ୍ତି। ଯେତେବେଳେ ବାବା ଏବଂ ଦାଦା ଓମ୍ ଶାନ୍ତି କହୁଛନ୍ତି, ସେତେବେଳେ ଦୁଇଥର ମଧ୍ୟ କହିପାରିବେ, କାରଣ ଉଭୟ ଗୋଟିଏ ଶରୀର ମଧ୍ୟରେ ବିଦ୍ୟମାନ ଅଛନ୍ତି। ଜଣେ ହେଉଛନ୍ତି ଅବ୍ୟକ୍ତ, ଆଉ ଜଣେ ବ୍ୟକ୍ତ, ଉଭୟ ଏକାଠି ଅଛନ୍ତି। ଉଭୟ ଏକାଠି କଥା ମଧ୍ୟ କହିଥାନ୍ତି, ଅଲଗା ଅଲଗା ବି କହିପାରନ୍ତି। ଏହା ହିଁ ହେଉଛି ଆଶ୍ଚର୍ଯ୍ୟର କଥା। ଦୁନିଆରେ କେହି ଜାଣିନାହାନ୍ତି ଯେ ପରମପିତା ପରମାତ୍ମା ଏହି ବ୍ରହ୍ମାଙ୍କ ଶରୀରରେ ଆସି ଜ୍ଞାନ ଶୁଣାଉଛନ୍ତି। ଏ କଥା କେଉଁଠି ବି ଲେଖା ହୋଇନାହିଁ। ବାବା କଳ୍ପ ପୂର୍ବେ ମଧ୍ୟ କହିଥିଲେ, ଏବେ ବି କହୁଛନ୍ତି ଯେ ମୁଁ ଏହି ସାଧାରଣ ଶରୀରରେ ବହୁତ ଜନ୍ମର ଅନ୍ତରେ ୟାଙ୍କ ଠାରେ ପ୍ରବେଶ କରିଥାଏ, ୟାଙ୍କର ଆଧାର ନେଇଥାଏ। ଗୀତାରେ କିଛି ନା କିଛି ଏପରି ମହାବାକ୍ୟ ରହିଛି ଯାହା ବାସ୍ତବିକ ଅଟେ। ଏହା ବାସ୍ତବିକ ଅକ୍ଷର ଅଟେ। ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ ପ୍ରବେଶ କରିଥାଏ। ଯେବେକି ଇଏ ବାନପ୍ରସ୍ଥ ଅବସ୍ଥାରେ ଥାନ୍ତି, ୟାଙ୍କ ପାଇଁ ଏ କଥା କହିବା ଯଥାର୍ଥ ଅଟେ। ସତ୍ୟ ଯୁଗରେ ପ୍ରଥମ ଜନ୍ମ ଏହି ବ୍ରହ୍ମାଙ୍କର ହେବ, ପୁଣି ଶେଷ ଜନ୍ମରେ ବାନପ୍ରସ୍ଥ ଅବସ୍ଥାରେ ଥାନ୍ତି, ଯାହାଙ୍କ ଶରୀରରେ ଶିବବାବା ପ୍ରବେଶ କରିଥାନ୍ତି। ତେଣୁ ୟାଙ୍କ ପାଇଁ ହିଁ କହିଥାନ୍ତି, ଇଏ ଜାଣିନାହାନ୍ତି ଯେ ମୁଁ କେତେ ପୁନର୍ଜନ୍ମ ନେଇଛି। ଶାସ୍ତ୍ରରେ 84 ଲକ୍ଷ ପୁନର୍ଜନ୍ମ ଲେଖି ଦେଇଛନ୍ତି। ଏସବୁ ଭକ୍ତି ମାର୍ଗର କଥା, ଏହାକୁ ହିଁ କୁହାଯାଏ ଭକ୍ତିର ପ୍ରଥା। ଜ୍ଞାନ କାଣ୍ଡ ଅଲଗା, ଭକ୍ତି କାଣ୍ଡ ଅଲଗା। ଭକ୍ତି କରି କରି ତଳକୁ ଆସିଯାଇଛନ୍ତି। ଏହି ଜ୍ଞାନ ତ ଥରେ ମାତ୍ର ମିଳିଥାଏ। ବାବା ଥରେ ମାତ୍ର ସମସ୍ତଙ୍କର ସଦ୍ଗତି କରିବାକୁ ଆସିଥାନ୍ତି। ବାବା ଥରେ ମାତ୍ର ଆସି ଭବିଷ୍ୟତ ପାଇଁ ସମସ୍ତଙ୍କର ପ୍ରାରବ୍ଧ ତିଆରି କରାଇଥାନ୍ତି। ତୁମେ ପଢୁଛ ଭବିଷ୍ୟତ ନୂଆ ଦୁନିଆ ପାଇଁ। ବାବା ନୂଆ ରାଜଧାନୀ ସ୍ଥାପନ କରିବା ପାଇଁ ଆସିଛନ୍ତି। ସେଥିପାଇଁ ଏହାକୁ ରାଜଯୋଗ କୁହାଯାଏ। ଏହାର ବହୁତ ମହତ୍ଵ ରହିଛି। ଲୋକମାନେ ଚାହୁଁଛନ୍ତି ଭାରତର ପ୍ରାଚୀନ ରାଜଯୋଗ କେହି ଶିଖାନ୍ତୁ, ପରନ୍ତୁ ଆଜିକାଲି ସନ୍ନ୍ୟାସୀମାନେ ବାହାରକୁ ଅର୍ଥାତ୍ ବିଦେଶକୁ ଯାଇ କହୁଛନ୍ତି ଯେ ଆମେ ପ୍ରାଚୀନ ରାଜଯୋଗ ଶିଖାଉଛୁ। ତେଣୁ ସେମାନେ ମଧ୍ୟ କହୁଛନ୍ତି ଆମେ ଶିଖିବୁ, କାରଣ ସେମାନେ ଭାବୁଛନ୍ତି ଏହି ଯୋଗ ଦ୍ୱାରା ହିଁ ସ୍ୱର୍ଗ ସ୍ଥାପନ ହୋଇଥିଲା। ବାବା ବୁଝାଉଛନ୍ତି ଯୋଗ ବଳ ଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ। ବାବା ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି, କିପରି ସ୍ଥାପନ କରୁଛନ୍ତି ସେ କଥା କେହି ଜାଣିନାହାନ୍ତି। ଏହି ରାଜଯୋଗ ଆତ୍ମିକ ପିତା ହିଁ ଶିଖାଉଛନ୍ତି, ଦେହଧାରୀ କେହି ମନୁଷ୍ୟ ଶିଖାଇ ପାରିବେ ନାହିଁ। ଆଜିକାଲି ଅପମିଶ୍ରଣ ଦୁର୍ନୀତି ତ ବହୁତ ହେଉଛି, ତେଣୁ ବାବା କହୁଛନ୍ତି ମୁଁ ପତିତ ପାବନ ଅଟେ। ତେଣୁ ନିଶ୍ଚିନ୍ତ କେହି ପତିତ କରାଉଥିବ, ଏବେ ତୁମେମାନେ ବିଚାର କର, ବାସ୍ତବରେ ଏହା ହିଁ ଠିକ କଥା ନା? ମୁଁ ହିଁ ଆସି ସମସ୍ତ ବେଦଶାସ୍ତ୍ର ଆଦିର ସାରାଂଶ ଶୁଣାଉଛି। ଜ୍ଞାନ ଦ୍ୱାରା ତୁମକୁ ଏକୋଇଶି ଜନ୍ମର ସୁଖ ମିଳୁଛି। ଭକ୍ତି ମାର୍ଗରେ ଅଳ୍ପ କାଳ କ୍ଷଣଭଙ୍ଗୁର ସୁଖ ମିଳିଥାଏ, କିନ୍ତୁ ଏହା ଏକୋଇଶି ପିଢ଼ିର ସୁଖ ଯାହା ବାପା ହିଁ ଦେଉଛନ୍ତି। ବାବା ତୁମମାନଙ୍କୁ ସଦ୍ଗତି ଦେବା ପାଇଁ ଯେଉଁ ଶ୍ରୀମତ ଦେଉଛନ୍ତି ତାହା ସବୁଠୁ ଅଲଗା ଅଟେ। ଏହି ବାବା ସମସ୍ତଙ୍କ ହୃଦୟକୁ ଛିଣି ନେଉଛନ୍ତି। ଯେପରି ସେଠାରେ ଜଡ଼ ଦିଲୱାଡ଼ା ମନ୍ଦିର ଅଛି, ଏହି ମଧୁବନ ତୁମର ଚୈତନ୍ୟ ଦିଲୱାଡ଼ା ମନ୍ଦିର ଅଟେ। ସେଠାରେ ସଠିକ୍ ତୁମର କାର୍ଯ୍ୟକଳାପର ହିଁ ଚିତ୍ର ରହିଛି। ବର୍ତ୍ତମାନ ତୁମର ସେହି କାର୍ଯ୍ୟକଳାପ ଚାଲିଛି। ଦିଲୱାଲା ବାବା ମିଳିଛନ୍ତି, ସମସ୍ତଙ୍କର ସଦ୍ଗତି କରୁଛନ୍ତି, ସମସ୍ତଙ୍କ ଦୁଃଖ ହରି ସୁଖ ଦେଉଛନ୍ତି। ତାଙ୍କର ବହୁତ ଉଚ୍ଚ ମହିମାର ଗାୟନ ହୋଇଛି। ଏହା ସର୍ବୋଚ୍ଚ ଭଗବାନ ଶିବଙ୍କର ମହିମା ଅଟେ। ଯଦିଓ ଚିତ୍ରରେ ଶଙ୍କରଙ୍କ ଆଗରେ ଶିବଙ୍କର ଚିତ୍ର ଦେଖାଇଛନ୍ତି, ବାସ୍ତବରେ ଦେବତାମାନଙ୍କ ଆଗରେ ଶିବଙ୍କର ଚିତ୍ର ରଖିବା ନିଷେଧ। ସେମାନେ ତ ଭକ୍ତି କରନ୍ତି ନାହିଁ, ଭକ୍ତି ନା ଦେବତାମାନେ କରନ୍ତି ନା ସନ୍ନ୍ୟାସୀମାନେ କରିପାରନ୍ତି। ସେମାନେ ହେଉଛନ୍ତି ବ୍ରହ୍ମଜ୍ଞାନୀ, ତତ୍ତ୍ୱଜ୍ଞାନୀ। ଯେପରି ଏହା ଆକାଶ ତତ୍ତ୍ୱ ଅଟେ, ସେହିପରି ତାହା ହେଉଛି ବ୍ରହ୍ମା ତତ୍ତ୍ୱ। ସେମାନେ ବାବାଙ୍କୁ ତ ମନେ ପକାନ୍ତି ନାହିଁ, ନା ତାଙ୍କୁ ଏହି ମହାମନ୍ତ୍ର ମିଳିଥାଏ। ଏହି ମହାମନ୍ତ୍ର ବାବା ହିଁ ଆସି ସଙ୍ଗମ ଯୁଗରେ ଦେଉଛନ୍ତି। ସମସ୍ତଙ୍କର ସଦ୍ଗତି ଦାତା ବାପା ଥରେ ମାତ୍ର ଆସି ମନ୍ମନା ଭବର ମନ୍ତ୍ର ଦେଉଛନ୍ତି। ବାବା କହୁଛନ୍ତି, ପିଲେ ଦେହ ସହିତ ଦେହର ସବୁ ଧର୍ମକୁ ତ୍ୟାଗ କରି ନିଜକୁ ଅଶରୀରେ ଆତ୍ମା ଭାବି ମୋତେ ମନେ ପକାଅ। ବାବା ବହୁ ସହଜ ରୀତିରେ ବୁଝାଉଛନ୍ତି, ରାବଣ ରାଜ୍ୟରେ ତୁମେ ସବୁ ଦେହ ଅଭିମାନୀ ହୋଇଯାଇଛ, ଏବେ ବାପା ତୁମକୁ ଆତ୍ମ ଅଭିମାନୀ କରାଉଛନ୍ତି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଉଥାଅ। ତେବେ ଆତ୍ମାରେ ଯେଉଁ ଖାଦ ପଡିଛି ତାହା ବାହାରି ଯିବ। ସତ୍ତ୍ୱ ପ୍ରଧାନରୁ ସତ୍ତ୍ୱକୁ ଆସିଲେ କଳା କମ୍ ହୋଇଯାଏ ନା, ସୁନାର ମଧ୍ୟ କ୍ୟାରେଟ ଥାଏ ନା। ଏବେ ତ କଳିଯୁଗ ଶେଷରେ ସୁନା ଦେଖିବାକୁ ମଧ୍ୟ ମିଳୁନାହିଁ, ସତ୍ୟ ଯୁଗରେ ତ ସୁନାର ମହଲ ଥାଏ। କେତେ ରାତି ଦିନର ଫରକ ରହିଛି, ତାର ନାମ ହିଁ ହେଉଛି ସୁବର୍ଣ୍ଣ ଦୁନିଆ। ସେଠାରେ ଇଟା ପଥର ଆଦିରେ କୌଣସି କାମ ହେବ ନାହିଁ। ଘର ତିଆରି ହେଲେ ସେଥିରେ ସୁନା ଚାନ୍ଦି ବ୍ୟତୀତ କୌଣସି ମାଟି କାଦୁଅରେ କାମ ହେବ ନାହିଁ। ସେଠାରେ ବିଜ୍ଞାନର ବହୁ ସୁଖ ମିଳିଥାଏ, ଏହିପରି ଡ୍ରାମା ନିର୍ମିତ ହୋଇଛି। ଏହି ସମୟରେ ବିଜ୍ଞାନର ବହୁତ ଗର୍ବ ରହିଛି। ସତ୍ୟ ଯୁଗରେ ଗର୍ବୀ କୁହାଯିବ ନାହିଁ, ସେଠାରେ ତ ବିଜ୍ଞାନ ଦ୍ୱାରା ତୁମକୁ ବହୁତ ସୁଖ ମିଳିବ। ଏଠାରେ ଅଳ୍ପ ସୁଖ ମିଳୁଛି, ବେଶୀ ଦୁଃଖ ମିଳୁଛି। ବୋମା ଆଦି ସବୁ ବିନାଶ ପାଇଁ ତିଆରି କରୁଛନ୍ତି, ବୋମା ତିଆରି କରିବା ପାଇଁ ଅନ୍ୟମାନଙ୍କୁ ମନା କରୁଛନ୍ତି, ପୁଣି ନିଜେ ତିଆରି କରୁଛନ୍ତି। ଜାଣିଛନ୍ତି ଏହି ବୋମା ଦ୍ୱାରା ଆମର ହିଁ ମୃତ୍ୟୁ ହେବ, ତଥାପି ମଧ୍ୟ ତିଆରି କରିଚାଲିଛନ୍ତି। ଅର୍ଥାତ୍ ସେମାନଙ୍କର ବୁଦ୍ଧି ହଜିଯାଇଛି ନା, ଏସବୁ ଡ୍ରାମାରେ ନିର୍ଦ୍ଧାରିତ ଅଛି। ବୋମା ତିଆରି କରିବା ବ୍ୟତୀତ ସେ ରହିପାରିବେ ନାହିଁ। ମନୁଷ୍ୟ ଜାଣିଛନ୍ତି ଯେ ଏହି ବୋମା ଗୁଡିକ ଦ୍ୱାରା ଆମର ହିଁ ମୃତ୍ୟୁ ହେବ, ଜାଣିପାରୁନାହାନ୍ତି ଆମକୁ କିଏ ପ୍ରେରିତ କରୁଛି ଯେ ଆମେ ତିଆରି କରିବା ବିନା ରହିପାରୁନାହୁଁ, ନିଶ୍ଚିନ୍ତ ତିଆରି କରିବାକୁ ପଡିବ। ବିନାଶ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇଛି। କେତେ ବି କେହି ଶାନ୍ତିର ପୁରସ୍କାର ଦିଅନ୍ତୁ, କିନ୍ତୁ ଶାନ୍ତି ସ୍ଥାପନ ତ ବାବା ହିଁ କରନ୍ତି। ଶାନ୍ତିର ସାଗର ବାବା ହିଁ ଶାନ୍ତି ସୁଖ ପବିତ୍ରତାର ସମ୍ପତ୍ତି ଦେଉଛନ୍ତି। ସତ୍ୟ ଯୁଗରେ ବିହଦର ସମ୍ପତ୍ତି ମିଳୁଛି, ସେଠାରେ ତ ଦୁଧର ନଦୀ ବହିବ। ବିଷ୍ଣୁଙ୍କୁ କ୍ଷୀର ସାଗରରେ ଦେଖାଇଛନ୍ତି, ଏହା କେବଳ ତୁଳନା କରାଯାଉଛି। କେଉଁଠି ସେ କ୍ଷୀର ସାଗର, କେଉଁଠି ଏହି ବିଷୟ ସାଗର। ଭକ୍ତି ମାର୍ଗରେ ପୁଣି ପୋଖରୀ ତିଆରି କରି ସେଥିରେ ପଥରରେ ବିଷ୍ଣୁଙ୍କୁ ଶୁଆଇଥାନ୍ତି। ଭକ୍ତି ମାର୍ଗରେ କେତେ ଖର୍ଚ୍ଚ କରିଥାନ୍ତି, କେତେ ସମୟ ପଇସା ନଷ୍ଟ କରୁଛନ୍ତି, ଦେବୀମାନଙ୍କ ମୂର୍ତ୍ତିକୁ କେତେ ଖର୍ଚ୍ଚ କରି ତିଆରି କରୁଛନ୍ତି, ପୁଣି ସମୁଦ୍ରରେ ପକାଇ ଦେଉଛନ୍ତି, ତେବେ ପଇସା ନଷ୍ଟ ହେଲା ନା? ଏହା ହେଉଛି କଣ୍ଢେଇମାନଙ୍କର ପୂଜା। କାହାର ବି ଜୀବନ କାହାଣୀ କାହାକୁ ଜଣା ନାହିଁ। ଏବେ ତୁମେ କାହାର ବି ମନ୍ଦିରକୁ ଯାଅ, ତୁମେ ପ୍ରତ୍ୟେକଙ୍କ ଜୀବନ କାହାଣୀକୁ ଜାଣିଛ। ପିଲାମାନଙ୍କୁ କେଉଁଠାକୁ ଯିବା ପାଇଁ ମନା ନାହିଁ। ଆଗରୁ ତ ଅଜ୍ଞାନୀ ହୋଇଯାଉଥିଲ, ଏବେ ଜ୍ଞାନୀ ହୋଇଯାଉଛ। ତୁମେ କହିବ, ଆମେ ଏହାଙ୍କର 84 ଜନ୍ମକୁ ଜାଣିଛୁ। ଭାରତବାସୀଙ୍କୁ ତ କୃଷ୍ଣଙ୍କ ଜନ୍ମ ବିଷୟରେ ଜଣା ମଧ୍ୟ ନାହିଁ। ତୁମ ବୁଦ୍ଧିରେ ତ ସାରା ଜ୍ଞାନ ରହିଛି। ଜ୍ଞାନ ଆୟର ପନ୍ଥା ଅଟେ। ବେଦଶାସ୍ତ୍ର ଆଦିରେ କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ନାହିଁ। ସ୍କୁଲରେ ସର୍ବଦା ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥାଏ। ଏହି ପାଠପଢ଼ା ଦ୍ୱାରା ତୁମେ କେତେ ସାହୁକାର ହେଉଛ। ଜ୍ଞାନ ଦ୍ୱାରା ସଦ୍ଗତି ହୋଇଥାଏ। ଏହି ଜ୍ଞାନ ଦ୍ୱାରା ତୁମେ ସମ୍ପତ୍ତିବାନ ହେଉଛ। ତୁମେ କୌଣସି ବି ମନ୍ଦିରକୁ ଗଲେ ତୁରନ୍ତ ବୁଝିଯିବ ଏହା କାହାର ସ୍ମୃତି ଚିହ୍ନ ଅଟେ। ଯେପରି ଦିଲୱାଡ଼ା ମନ୍ଦିର ରହିଛି, ତାହା ହେଉଛି ଜଡ଼, ଆଉ ଏହି ମଧୁବନ ହେଉଛି ଚୈତନ୍ୟ। ଅବିକଳ ଯେପରି ଏହି ବୃକ୍ଷରେ ଦେଖାଯାଇଛି, ସେପରି ମନ୍ଦିର ତିଆରି ହୋଇଛି। ତଳେ ତପସ୍ୟାରେ ବସିଛନ୍ତି, ଉପରେ ଛାତରେ ସାରା ସ୍ୱର୍ଗ ରହିଛି। ବହୁତ ଖର୍ଚ୍ଚ କରି ତିଆରି କରିଛନ୍ତି। ଏବେ ଭାରତରେ ତ କିଛି ବି ନାହିଁ। ଭାରତ ଶତ ପ୍ରତିଶତ ସମ୍ପତ୍ତିବାନ ପବିତ୍ର ଥିଲା। ଏବେ ଭାରତ ଶତ ପ୍ରତିଶତ କାଙ୍ଗାଳ ପତିତ ହୋଇଯାଇଛି, କାରଣ ଏଠାରେ ସମସ୍ତେ ବିକାରରୁ ଜନ୍ମ ହୋଇଛନ୍ତି। ସେଠାରେ ଅପବିତ୍ରତାର କୌଣସି କଥା ନାହିଁ। ଗରୁଡ଼ ପୁରାଣରେ ଭୟ ସୃଷ୍ଟିକାରୀ କଥା ଏଥିପାଇଁ ଲେଖାଯାଇଛି ଯେପରି ମନୁଷ୍ୟ କିଛି ସୁଧୁରିବେ, କିନ୍ତୁ ଡ୍ରାମାରେ ମନୁଷ୍ୟଙ୍କର ସୁଧୁରିବାର ନାହିଁ। ଏବେ ଈଶ୍ୱରୀୟ ସ୍ଥାପନା ହେଉଛି। ଈଶ୍ୱର ହିଁ ସ୍ୱର୍ଗ ସ୍ଥାପନ କରିବେ ନା? ତାଙ୍କୁ ହିଁ ସ୍ୱର୍ଗୀୟ ଈଶ୍ୱର ପିତା କୁହାଯାଏ। ବାପା ବୁଝାଇଛନ୍ତି, ସେହି ସୈନିକମାନେ ଯେଉଁମାନେ ଲଢୁଛନ୍ତି, ସେମାନେ ସବୁକିଛି ରାଜାରାଣୀଙ୍କ ପାଇଁ କରୁଛନ୍ତି। ଏଠାରେ ତୁମେ ନିଜ ପାଇଁ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ। ଯେତିକି କରିବ ସେତିକି ପାଇବ। ତୁମ ପ୍ରତ୍ୟେକଙ୍କୁ ନିଜର ତନ ମନ ଧନ ଭାରତକୁ ସ୍ୱର୍ଗ କରିବାରେ ଖର୍ଚ୍ଚ କରିବାକୁ ପଡୁଛି। ଯେତିକି କରିବେ ସେତିକି ଉଚ୍ଚ ପଦ ପାଇବେ, କିଛି ବି ରହିବ ନାହିଁ। ବର୍ତ୍ତମାନ ପାଇଁ ହିଁ ଗାୟନ ହେଉଛି, କିନ୍କି ଦବି ରହେ ଧୂଲ ମେ, କାହାର ମାଟି ତଳେ ପୋତି ହୋଇଯିବ। ଏବେ ବାପା ତୁମକୁ ରାଜ୍ୟ ଭାଗ୍ୟ ଦେବା ପାଇଁ ଆସିଛନ୍ତି, କହୁଛନ୍ତି ଏବେ ତନ ମନ ଧନ ସବୁ ଏଥିରେ ଲଗାଇ ଦିଅ। ଇଏ ବ୍ରହ୍ମା ତ ସବୁକିଛି ସମର୍ପଣ କରିଦେଲେ, ଏହାକୁ କୁହାଯାଏ ମହାଦାନୀ। ବିନାଶୀ ଧନର ଦାନ କରାଯାଇଥାଏ, ତ ଅବିନାଶୀ ଧନ ମଧ୍ୟ ଦାନ କରାଯାଏ, ଯିଏ ଯେତିକି ଦାନ କରିପାରିବେ। କେହି ନାମିଗ୍ରାମୀ ଦାନୀ ହୋଇଥିଲେ ଲୋକେ କହିଥାନ୍ତି ଅମୁକ ବଡ଼ ଦାନୀ ଥିଲେ, ତାଙ୍କର ନାମ ବିଖ୍ୟାତ ହୋଇଥାଏ। ସେମାନେ ପରୋକ୍ଷ ଭାବେ ଈଶ୍ୱରଙ୍କ ଅର୍ଥେ ଦାନ କରନ୍ତି, ସେଥିରେ ରାଜତ୍ୱ ସ୍ଥାପନ ହୋଇନଥାଏ। ଏବେ ତ ରାଜତ୍ୱ ସ୍ଥାପନ ହେଉଛି, ତେଣୁ ସମ୍ପୂର୍ଣ୍ଣ ଦାନୀ ହେବାକୁ ପଡିବ। ଭକ୍ତି ମାର୍ଗରେ ଗାୟନ କରିଥାନ୍ତି ଯେ ଆମେ ସମର୍ପଣ ହୋଇଯିବୁ, ଏଥିରେ ଖର୍ଚ୍ଚ କିଛି ନାହିଁ। ସରକାରଙ୍କର କେତେ ଖର୍ଚ୍ଚ ହୋଇଥାଏ, ଏଠାରେ ତୁମେ ଯାହା କିଛି କରୁଛ ନିଜ ପାଇଁ, ପୁଣି ତୁମେ 8 ମାଳାରେ ଆସ, 108 ମାଳାରେ ଆସ, କିମ୍ବା 16,108ରେ ଆସ, ତୁମକୁ ସମ୍ମାନର ସହିତ ପାସ୍ ହେବାକୁ ପଡିବ। ଏପରି ଯୋଗ କର ଯାହାଦ୍ୱାରା କର୍ମାତୀତ ଅବସ୍ଥା ପ୍ରାପ୍ତ ହୋଇଯିବ, କୌଣସି ଦଣ୍ଡ ଭୋଗିବାକୁ ପଡିବ ନାହିଁ। ତୁମେ ସବୁ ଯୁଦ୍ଧ ଅଟ। ତୁମର ଲଢେଇ ହିଁ ରାବଣ ସହିତ ହେଉଛି, କୌଣସି ମନୁଷ୍ୟ ସହିତ ନୁହେଁ। ଯଦି ଫେଲ୍ ହେବ ତେବେ 2 କଳା କମ୍ ହୋଇଯିବ, ତୃତୀୟକୁ 2 କଳା କମ୍ ସ୍ୱର୍ଗ କୁହାଯିବ। ବାବାଙ୍କ ପୁରା ଅନୁସରଣ କରିବାର ପୁରୁଷାର୍ଥ ତ କରିବା ଦରକାର ନା, ଏଥିରେ ମନ ବୁଦ୍ଧିରେ ସମର୍ପଣ ହେବାକୁ ପଡିଥାଏ। ବାପା ଏସବୁ କିଛି ଆପଣଙ୍କର, ବାପା କହିବେ ଏହାକୁ ସେବାରେ ଲଗାଅ, ମୁଁ ତୁମକୁ ଯେଉଁ ମଦ ଦେଉଛି ସେଇଭଳି କର, ବିଶ୍ୱବିଦ୍ୟାଳୟ ଖୋଲ, ସେବା କେନ୍ଦ୍ର ମାନ ଖୋଲ, ତାହାଦ୍ୱାରା ବହୁତଙ୍କର କଲ୍ୟାଣ ହୋଇଯିବ, କେବଳ ଏହି ସନ୍ଦେଶ ଦିଅ। ବାପାଙ୍କୁ ମନେ ପକାଅ ଏବଂ ସମ୍ପତ୍ତି ନିଅ। ମେସେଞ୍ଜର ବା ସନ୍ଦେଶ ବାହକ ତୁମ ପିଲାମାନଙ୍କୁ ହିଁ କୁହାଯାଉଛି। ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ବାବା ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ, ଜୀବନ ମୁକ୍ତି ମିଳିଯିବ। ଏବେ ଜୀବନ ବନ୍ଧନରେ ଅଛ, ପୁଣି ଜୀବନ ମୁକ୍ତ ହେବ। ବାବା କହୁଛନ୍ତି, ମୁଁ ଭାରତରେ ହିଁ ଆସୁଛି, ଏହି ଡ୍ରାମା ଅନାଦି ତିଆରି ହୋଇଛି, କେବେ ତିଆରି ହୋଇଛି, କେବେ ଶେଷ ହେବ, ଏହି ପ୍ରଶ୍ନ ଉଠିପାରିବ ନାହିଁ। ଏହି ଡ୍ରାମା ତ ଅନାଦି ଚାଲି ଆସୁଛି, ଆତ୍ମା କେତେ ଛୋଟ ବିନ୍ଦୁ ଅଟେ, ସେଥିରେ ଏହି ଅବିନାଶୀ ପାଟ ନିଧାର୍ଯ୍ୟ ହୋଇଛି, ଏହା କେତେ ଗୁହ୍ୟ କଥା, ଆତ୍ମା ତାରକା ସଦୃଶ ଛୋଟ ବିନ୍ଦୁ ଅଟେ। ମାତାମାନେ ମଧ୍ୟ ମସ୍ତକରେ ବିନ୍ଦି ଲଗାଇଥାନ୍ତି। ଏବେ ତୁମେ ପିଲାମାନେ ପୁରୁଷାର୍ଥ ଦ୍ୱାରା ନିଜେ ନିଜକୁ ରାଜା ତିଳକ ଦେଉଛ, ତୁମେ ବାପାଙ୍କ ଶିକ୍ଷାକୁ ଭଲ ଭାବେ ଧାରଣ କରୁଛ, ଅର୍ଥାତ୍ ତୁମେ ଯେପରି ନିଜକୁ ରାଜା ତିଳକ ଦେଉଛ, ଏପରି ନୁହେଁ କି ଏଥିରେ ଆଶୀର୍ବାଦ କିମ୍ବା କୃପା ହୋଇଯିବ, ତୁମେ ହିଁ ନିଜେ ନିଜକୁ ରାଜା ତିଳକ ଦେଉଛ। ବାସ୍ତବରେ ଏହା ରାଜା ତିଳକ ଅଟେ। ପିତାଙ୍କୁ ବ୍ରହ୍ମାଙ୍କୁ ଅନୁସରଣ କରିବାର ପୁରୁଷାର୍ଥ କର, ଅନ୍ୟକୁ ଦେଖ ନାହିଁ, ଏହା ହିଁ ହେଉଛି ମନ୍ମନା ଭବ, ଯାହାଦ୍ୱାରା ନିଜକୁ ସ୍ୱତଃ ତିଳକ ମିଳିଥାଏ। ବାପା ଦେଇନଥାନ୍ତି, ଏହା ହିଁ ରାଜଯୋଗ ଅଟେ। ତୁମେ ଦରିଦ୍ରରୁ ରାଜକୁମାର ହେଉଛ, ତେଣୁ କେତେ ଭଲ ପୁରୁଷାର୍ଥ କରିବା ଦରକାର, ପୁଣି ୟାଙ୍କୁ ବ୍ରହ୍ମାଙ୍କୁ ମଧ୍ୟ ଅନୁସରଣ କରିବାକୁ ହେବ, ଏହା ତ ବୁଝିବାର କଥା ନା। ପାଠପଢା ଦ୍ୱାରା ରୋଜଗାର ହୋଇଥାଏ, ଯେତିକି ଯେତିକି ଯୋଗଯୁକ୍ତ ହେବ ସେତିକି ଧାରଣା ହେବ, ଯୋଗରେ ହିଁ ମେହନତ ରହିଛି, ତେଣୁ ଭାରତର ରାଜଯୋଗର ଗାୟନ ରହିଛି। ବାକି ଗଙ୍ଗା ସ୍ନାନ କରି କରି ପୁରା ଆୟୁଷ ଚାଲିଗଲେ ମଧ୍ୟ ପବିତ୍ର ହୋଇପାରିବ ନାହିଁ। ଭକ୍ତି ମାର୍ଗରେ ଈଶ୍ୱର ଅର୍ଥେ ଗରିବଙ୍କୁ ଦାନ ଦେଇଥାନ୍ତି, କିନ୍ତୁ ଏବେ ନିଜେ ଈଶ୍ୱର ଆସି ଗରିବଙ୍କୁ ବିଶ୍ୱର ସିଂହାସନ ଦେଉଛନ୍ତି। ସିଏ ଦିନ ବନ୍ଧୁ ଅଟନ୍ତି ନା, ଯେଉଁ ଭାରତ ଶତ ପ୍ରତିଶତ ଧନଶାଳୀ ଥିଲା ସେହି ସମୟରେ ଶତ ପ୍ରତିଶତ ଦରିଦ୍ର ହୋଇଯାଇଛି। ଦାନ ସର୍ବଦା ଗରିବଙ୍କୁ ଦିଆଯାଇଥାଏ। ବାବା ତୁମମାନଙ୍କୁ କେତେ ଶ୍ରେଷ୍ଠ କରୁଛନ୍ତି, କିନ୍ତୁ ଏପରି ବାପାଙ୍କୁ ମଧ୍ୟ ଗାଳି ଦେଉଛନ୍ତି। ବାବା କହୁଛନ୍ତି, ଏହିପରି ଯେତେବେଳେ ନିନ୍ଦା କରନ୍ତି ସେତେବେଳେ ମୋତେ ଆସିବାକୁ ପଡିଥାଏ, ଏହା ମଧ୍ୟ ଡ୍ରାମା ତିଆରି ହୋଇଛି। ଇଏ ବାବା ମଧ୍ୟ ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ଶିଖ ଲୋକମାନେ କହିଥାନ୍ତି, ସଦ୍ଗୁରୁ ଅକାଳ। ବାକି ଭକ୍ତି ମାର୍ଗର ଗୁରୁ ତ ବହୁତ ଅଛନ୍ତି, ଅକାଳଙ୍କୁ ବାବାଙ୍କୁ କେବଳ ଏହି ଆସନ ବ୍ରହ୍ମାଙ୍କ ଭ୍ରୁକୁଟି ହିଁ ମିଳିଛି, ତୁମ ପିଲାମାନଙ୍କର ମଧ୍ୟ ଭ୍ରୁକୁଟି ହିଁ ବ୍ୟବହାର ହୋଇଥାଏ। କହୁଛନ୍ତି, ମୋ ୟାଙ୍କ ମଧ୍ୟରେ ପ୍ରବେଶ କରି ସମସ୍ତଙ୍କର କଲ୍ୟାଣ କରୁଛି। ବର୍ତ୍ତମାନ ବ୍ରହ୍ମାଙ୍କର ଏହି ପାଠ ରହିଛି, ଏହା ବହୁତ ବୁଝିବାର କଥା, ନୂଆ କେହି ବୁଝିପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଅବିନାଶୀ ଜ୍ଞାନ ଧନ ଦାନ କରି ମହାଧନୀ ହେବାକୁ ପଡିବ, ଯେପରି ବ୍ରହ୍ମା ବାବା ନିଜର ସବୁକିଛି ଏହି କାର୍ଯ୍ୟରେ ଲଗାଇ ଦେଇଛନ୍ତି, ସେହିପରି ବାପାଙ୍କୁ ଅନୁକରଣ କରି ରାଜତ୍ୱରେ ଉଚ୍ଚପଦ ନେବାକୁ ହେବ। ନମ୍ବର ଦୁଇ, ଦଣ୍ଡରୁ ମୁକ୍ତ ହେବା ପାଇଁ ଏପରି ଭାବରେ ଯୋଗକୁ ବଢ଼ାଅ, ଯାହାଦ୍ୱାରା କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିପାରିବ। ସମ୍ମାନର ସହିତ ପାସ୍ ହେବା ପାଇଁ ପୁରା ପୁରା ପୁରୁଷାର୍ଥ କରିବାକୁ ହେବ, ଅନ୍ୟକୁ ଦେଖିବାର ନାହିଁ। ବରଦାନ କଡ଼ା ନିୟମ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା ଅବହେଳା ପଣିଆକୁ ସମାପ୍ତ କରୁଥିବା ବ୍ରହ୍ମା ବାବା ସମାନ ଅକ୍ଳାନ୍ତ ପରିଶ୍ରମୀ ହୁଅ। ବ୍ରହ୍ମା ବାବାଙ୍କ ସମାନ ଅକ୍ଳାନ୍ତ ସେବାଧାରୀ ହେବା ପାଇଁ ନିଜର ଅବହେଳା ପଣିଆକୁ ସମାପ୍ତ କର। ଏଥିପାଇଁ କୌଣସି ଏକ କଡ଼ା ନିୟମ ପାଳନ କର, ଦୃଢ଼ ସଂକଳ୍ପ କର। ଯଦି ନିଜ ଉପରେ ଧ୍ୟାନ ଦେବାର ଜଗୁଆଳି ସର୍ବଦା ସଜାଗ ରହିବ, ତେବେ ଅବହେଳା ପଣିଆ ସମାପ୍ତ ହୋଇଯିବ। ପ୍ରଥମେ ନିଜ ଉପରେ ମେହନତ କର, ତାପରେ ସେବାରେ ପ୍ରୟୋଗ କର, ତେବେ ଯାଏ ଧରଣୀ ପରିବର୍ତ୍ତନ ହେବ। ଏବେ କେବଳ କରିନେବା ହୋଇଯିବ, ଏହିଭଳି ଆରାମଦାୟକ ସଂକଳ୍ପ ରୂପୀ ଶଯ୍ୟାକୁ ତ୍ୟାଗ କରିବାକୁ ହିଁ ହେବ। ଏହି ସ୍ଲୋଗାନ ଯଦି ସଦାସର୍ବଦା ମସ୍ତକରେ ସ୍ମୃତିରେ ରହିବ, ତେବେ ପରିବର୍ତ୍ତନ ସୁନିଶ୍ଚିତ ଅଟେ। ସ୍ଲୋଗାନ ସମର୍ଥ ବାଣୀର ଚିହ୍ନ ହେଲା ଯେଉଁ ବାଣୀରେ ଆତ୍ମିକ ଭାବ ଏବଂ ଶୁଭ ଭାବନା ଥିବ। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। ଯେତେ ଯେତେ ସମୟ ପାଖେଇ ପାଖେଇ ଆସୁଛି, ସେହି ଅନୁସାରେ ବ୍ୟର୍ଥ ସଂକଳ୍ପ ମଧ୍ୟ ବଢି ବଢି ଚାଲିଛି, କିନ୍ତୁ ଏହା ଯୁକ୍ତ ହେବା ପାଇଁ ବାହାରକୁ ଆସୁଛି। ତେବେ ସେଗୁଡିକର କାମ ହେଲା ଆସିବା, ଏବଂ ତୁମମାନଙ୍କର କାମ ହେଲା ନିଜର ଉଡିବାର କଳା ଦ୍ୱାରା ଏବଂ ସକାଶ ଦେବା ଦ୍ୱାରା ତାକୁ ପରିବର୍ତ୍ତନ କରିବା। ଏଥିରେ ବିଚଳିତ ହୁଅ ନାହିଁ କି ତାର ପ୍ରଭାବରେ ଆସ ନାହିଁ। ଆଚ୍ଛା, ଓମ୍ ଶାନ୍ତି।